ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖ୍ୟ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବାକାଲ ଦେଶବାସୀଙ୍କର ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଧାନସଭାନୁ ଆଇଜଭିଲ ଲାଗି ରହିଥିଲା ବିରୋଧୀଙ୍କର ହୋହାଲ୍ଲା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିନୁ ଗଲା ବଛର ଠୁଲ ହୋଇଛି 18,59,23,000 ଟଙ୍କା କହିଲେ ଆଇନମନ୍ତ୍ରୀ। ରାଜ୍ୟ ଆଇବା ଏପ୍ରିଲ 1 ତାରିଖନୁ ମୂଲ ହେବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା। ଆଉର୍ ବହୁଭାଷା ଭିତ୍ତିକ ଶିକ୍ଷା କ୍ଷେତ୍ର ଥି ଯୁବ ସ୍ୱର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ମାତୃଭାଷା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 131 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ତାର ପ୍ରସାରଣ କରାଯିବା। ବିଧାନସଭା ବଜେଟ୍ ଅଧିବେଶନର 5 ନମ୍ବର ଦିନେ ଆଇଜଭିଲ ଧାନଗିନା ଓ ଚାଷୀ ସମସ୍ୟାକେ ନେଇକରି ବିରୋଧୀ ସଦସ୍ୟମାନେ ଜବର କିଲ୍ଲାଗଗା କରିଥିଲେ। ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚଲାବାର ଦିଗେ ସହଯୋଗ କରବାରକେ ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ମାତର୍କ ବିରୋଧୀଙ୍କ ହୋହାଲ୍ଲା ଲାଗି ଆଜି ସକାଳବେଳା ଗୃହକାର୍ଯ୍ୟ ଖାଲି 10 ମିନିଟ୍ ଚାଲିଥିଲା। ତାରୁତୁରୁ ବାଚସ୍ପତି ଗୃହକେ ଉପରବେଳା 4 ବଜେ ତକ ମୁଲତବୀ ଘୋଷଣା କରିଥିଲେ। ବିରୋଧୀଙ୍କ ହୋହାଲ୍ଲା ଭିତରେ ଗୃହନୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା। ରାଜ୍ୟ ଏଛିନ୍କା 7,665 ଜନ ବେଶି ପୁଷ୍ଟିହୀନ ଛୁଆ ଅଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ବିଧାନସଭାନୁ ଆଜି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଥି ଶ୍ରୀମତୀ ପରିଡ଼ା କହିଛନ୍, ମୟୂରଭଞ୍ଜ ଜିଲ୍ଲାନୁ ସବୁନୁ ଯହ 746 ଜନ ଆଉ କେନ୍ଦୁଝର ଜିଲ୍ଲାନୁ 634 ଜନ ଯହ ପୁଷ୍ଟିହୀନ ଛୁଆ ଅଛନ୍। ରାଜ୍ୟ ବାଲ୍ୟ ବିବାହର ସ୍ଥିତିକେ ନେଇକରି ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଥି ଶ୍ରୀମତୀ ପରିଡ଼ା କହିଛନ୍, ଜାତୀୟ ହାରଠାନୁ ରାଜ୍ୟ ବାଲ୍ୟ ବିବାହ ହାର କମ୍ ରହିଛେ। 12ଟା ଜିଲ୍ଲାନୁ ବାଲ୍ୟ ବିବାହ ସଂଖ୍ୟା ଅତ୍କା ରହିଛେ। ନବରଙ୍ଗପୁର ଜିଲ୍ଲାନୁ ସବୁନୁ ଯହ 39.4% ବାଲ୍ୟ ବିବାହ ହାର ରହିଛେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିନୁ ଗଲା ବଛର 18,59,23,000 ଟଙ୍କା ସଂଗ୍ରହ କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ବିଧାନସଭାନୁ ଏ ବାବଦେ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଗଲା ବଛର ଭକ୍ତମାନେ 3 କେଜି 441 ଗ୍ରାମ ସୁନା ଦାନ କରିଥିଲା ବେଳେ 33 କେଜି 648 ଗ୍ରାମ ରୂପା ଅଳଙ୍କାର ଦାନ କରିଛନ୍। 1981 ମସିହାନୁ 2024-25 ତକ ଶ୍ରୀମନ୍ଦିର ହୁଣ୍ଡିନୁ 58 କେଜି 317 ଗ୍ରାମ ସୁନା ଆଉ 158 କେଜି 836 ଗ୍ରାମ ରୂପା ସଂଗ୍ରହ ହୋଇଛି। 2011-2024-25 ଭିତରେ ହୁଣ୍ଡି ସହିତ ଅଲଗା ଦାନ ସୂତ୍ରନୁ 304,57,00,000 ଟଙ୍କା ସଂଗ୍ରହ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜ୍ୟ ଆଇବା ଏପ୍ରିଲ 1 ତାରିଖନୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ମୂଲ ହେବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଲନ କହିଛନ୍। ଶ୍ରୀ ଗୋପାଲନ କହିଛନ୍, 2002 ଏସ୍ଆଇଆର୍ ତାଲିକା ତଥ୍ୟ ଯାଞ୍ଚ କରିକରି ଜନାବାର ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ଏହାଦେ ମେପିଂ ପ୍ରକ୍ରିୟା ଚାଲିଛି। ଫଟିକ୍ ଆଉ ନିର୍ଭୁଲ ଭୋଟର ତାଲିକା ବନାବାର ଲାଗି ଏସ୍ଆଇଆର୍ କାର୍ଯ୍ୟକ୍ରମ ମୂଲ କରାଯାଉଛି। ନିର୍ବାଚନ ଆୟୋଗ ଗଲା 19 ତାରିଖ ଦିନ ଏସ୍ଆଇଆର୍ ବାବଦ ପ୍ରସ୍ତୁତି ସାରବାରକେ ଓଡ଼ିଶା ସହିତ 22ଟା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଶ୍ରୀ ଗୋପାଳନ କହିଛନ୍।
ଆଇନରେ ସମ୍ବିଧାନରେ ଇଲେକ୍ସନ୍ କମିଶନକୁ 2ଟା ଦାୟିତ୍ୱ ଦିଆଯାଇଛି। ଗୁରୁ ଦାୟିତ୍ୱ ନମ୍ବର 1 ହେଲା ଇଲେକ୍ସନ୍ କରିବା, ନମ୍ବର 2 ହେଲା ଭୋଟର ତାଲିକା ତିଆରି କରିବା। ଆମ ରାଜ୍ୟରେ 2002 ପରେ ଇଣ୍ଟେନ୍ସିଭ୍ ରିଭିଜନ୍ ହେଇନି, ଏପ୍ରିଲ 1ରୁ ଆରମ୍ଭ ହେବ। ଆମର ଫାର୍ଷ୍ଟ କାମ ହେଲା, ଆଜିର ପରିସ୍ଥିତିରେ ରୋଲ୍ରେ 3,41,00,000 ଭୋଟର୍ସ ଅଛନ୍ତି। ଏହା ଭିତରେ ଏମାନେ ସମସ୍ତଙ୍କୁ 2002 ରୋଲ୍ରେ ଟ୍ରେସ୍ କରୁଛୁ ଆମେ, ସେଇଟାକୁ ଆମେ କହୁଛୁ ମ୍ୟାପିଂ। ସେ କାମଟା ପ୍ରାୟ 80% ହୋଇଯାଇଛି, ଆମେ 95% କମ୍ପ୍ଲିଟ୍ କରିଦେବୁ। ଇଏ ଏସ୍ଆଇଆର୍ କରିବାର ଉଦ୍ଦେଶ୍ୟ ହେଲା, ଆମର ଯେଉଁ ଇଲେକ୍ଟ୍ରାଲ ରୋଲ୍ ଅଛି ସେଇଟା ଯେତିକି କ୍ଲିୟର ହେବ, ଯେତିକି ସେଥିରେ ମିଷ୍ଟେକ୍ ରହିବ ନାହିଁ, ଯେତିକି ଲୋକ ଯେଉଁ ଲୋକ ଚାଲିଗଲେନି ବା ସେ ଜାଗା ଛାଡ଼ିଗଲେନି ତାଙ୍କର ନାଁଟା ଯେମିତି ରିମୁଭ୍ କରିବା, ଏଇଟା ହେଲା ଏହାର ଉଦ୍ଦେଶ୍ୟ।
ସୂଚନା ଅନୁସାରେ ଏହାଦେ ଦେଶର 12ଟା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2025-26 ଅଧୀନତି ସବୁ ପୁରସ୍କାର ଲାଗି ଆବେଦନ ସମୟ ଆୟବା 28 ବଢ଼ାଯାଇଛି। ଯୋଗ୍ୟ ଆବେଦନକାରୀମାନେ ଏତାର ୱେବ୍ସାଇଟ୍ www.msp.odisha.gov.in ଆବେଦନ କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀ ଆଉ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କ ଲାଗି ଆବେଦନଟି କୋହଲ କରାଯାଇଛି। ଆଗନୁ କାର୍ଯ୍ୟରତ ଥିଲେ କି ଜିଲ୍ଲା ଆଉ ବ୍ଲକ୍ ସ୍ତରଥି 2024 March 31 ଭିତରେ ଯୋଗ ଦେଇଥିବାର ଅଧିକାରୀମାନେ ଏଥିଲାଗି ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ଚାଷବାସ କ୍ଷେତ୍ରଥି ନୂଆ ସୃଜନ ଆଉ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ଚାଷୀମାନଙ୍କୁ ଚାଷବାସ ବାବଦେ ଆକ୍ତୁରା ସୂଚନା ଦେଇକରି ଲାଭବାନ କରବା ବୋଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଭୁବନେଶ୍ୱର ଲୋକସେବା ଭବନରୁ ଆଜି କୃଷି କ୍ଷେତ୍ରନୁ ଏଆଇର ବ୍ୟବହାର ବାବଦେ ହୋଇଥିବାର ଗୋଟିଏ ବୈଠକଟି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅଧ୍ୟକ୍ଷତା କରିକରି ଏଇଟା କହିଛନ୍। ଏ ଅବସରରେ କୃଷିବାସ ସଂସ୍ଥା ନିଜର ସ୍ମାର୍ଟଫୋନ୍ ଆପ୍ ଜରିଏ ଚାଷବାସ ବାବଦ ତଥ୍ୟ ପରିଚାଳନା ବିଷୟ ଉପସ୍ଥାପନ କରିଥିଲେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୃଥିନୁ ଭାଷା ଆଉ ସାଂସ୍କୃତିକ ବିବିଧତାକେ ତହକାବାର ସହିତ ମାତୃଭାଷାକେ ବଞ୍ଚାଇ ରଖବାର ଦିଗେ ଲୋକ ସଚେତନ କରବାର ଲାଗି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ଏ ବଛର ଏ ଦିବସର ବିଷୟବସ୍ତୁ ରହିଛି ବହୁଭାଷା ଭିତ୍ତିକ ଶିକ୍ଷା କ୍ଷେତ୍ରଥି ଯୁବସ୍ୱର ମାତୃଭାଷାର ଗୁରୁତ୍ୱକେ ସ୍ୱୀକୃତି ଦେବାର ଲାଗି ବାଂଲାଦେଶର ପ୍ରସ୍ତାବଥି 2000 ଫି ବଛର February 21 ଦିନ ୟୁନେସ୍କୋ ତରଫୁ ଏ ଦିବସ ପାଳନ କରାଯାଉଛି। ସୂଚନା ଅନୁସାରେ ପୃଥିନୁ ପାଖାପାଖି 7000 ଭାଷାତି ଲୋକେ କଥାବାର୍ତ୍ତା କରସନ୍। ସେଥିର୍ ଭିତରୁ ବହୁତଟେ ଭାଷା ଏହାଦେ ବିପତ୍ତି ରହିଛି। ଚଲତି ଶତାବ୍ଦୀ ବେଲ୍କେ ପାଖାପାଖି 1500 ଭାଷା ଲୋପ ପାଇଯିବା ବୋଲି ଭାଷାବିତ୍ମାନେ ଆକଳନ କରିଛନ୍। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶୁଭେଚ୍ଛା ଜନାଇକରି ଫି ଦିନିଆ ଜୀବନେ ମାତୃଭାଷାର ବ୍ୟବହାର କରବାର ସହିତ ଇତାର ସୁରକ୍ଷା ଆଉ ସମୃଦ୍ଧି ଲାଗି ସଂକଳ୍ପ ନେବାର୍କେ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଅବସରରେ ଶୁଭେଚ୍ଛା ଜନାଇକରି କହିଛନ୍, ମାତୃଭାଷା ଖାଲି ଭାବ ବିନିମୟର ମାଧ୍ୟମ ନୁହେଁ, ଏଇଟା ଆମର ପରମ୍ପରା ଜୀବନଶୈଳୀ ଆଉ ଅତୀତର ଅମୂଲ୍ୟ ଜ୍ଞାନକେ ଆଇବା ପିଢ଼ି ସାଙ୍ଗେ ଜୁଡ଼ସି। ମାତୃଭାଷାକେ ନେଇକରି ଆମେ ଗର୍ବିତ ହେବାର ସହିତ ଏତାର ପ୍ରଚାର ପ୍ରସାର ଲାଗି ଏକଜୁଟ ହେବାର୍କେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଆର୍ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଶ୍ୟାମ ଭୋଇ କହିଛନ୍,
ନିଜ ମନର ଭାବକୁ ପୂର୍ଣ୍ଣ ରୂପେ ପ୍ରକାଶ କରିବା ପାଇଁ ମାତୃଭାଷା ହିଁ ସବୁଠାରୁ ଉତ୍ତମ ମାଧ୍ୟମ। ମଣିଷ ନିଜ ମାତୃଭାଷାରେ କହିବା ପାଇଁ ଅଧିକ ସ୍ୱାଭାବିକ ମନେ କରେ ଓ ସହଜ ହୋଇଥାଏ। ଭାଷା କେବଳ ଏକ ଭାବ ପ୍ରକାଶର ମାଧ୍ୟମ ନୁହେଁ, ବରଂ ଏହା ଆମ ଅସ୍ମିତାର ମଧ୍ୟ ପରିଚାୟକ। ଆମର ସଂସ୍କୃତି ପରମ୍ପରା ସହିତ ଏହା ନିବିଡ଼ ଭାବରେ ଜଡ଼ିତ। ମାତୃଭାଷା ପ୍ରୀତି ଆମ ସମସ୍ତଙ୍କ ମଧ୍ୟରେ ପ୍ରଗାଢ଼ ହେବା ବାଞ୍ଛନୀୟ। ଫକୀରମୋହନ ସେନାପତିଙ୍କ ଭାଷାରେ କହିଲେ, ଆଉ ଯେତେ ଭାଷା ଶିଖ ନିଜ ମାତୃଭାଷା ମହତ ରଖ। ତେଣୁ ଆମେ ଆମର ମାତୃଭାଷାକୁ ଭଲ ପାଇବା, ମାତୃଭାଷାରେ ଆମର ଭାବ ପ୍ରକାଶ କରିବା ଏବଂ ଅନ୍ୟମାନଙ୍କ ଭିତରେ ମଧ୍ୟ ମାତୃଭାଷା ପ୍ରୀତି କେମିତି ଅଧିକ ବଢ଼ିବ ତା ପାଇଁ ମଧ୍ୟ ଯତ୍ନବାନ ହେବା। ଆଜି ବିଶ୍ୱ ମାତୃଭାଷା ଦିବସ ଅବସରରେ ଆମର ସଂକଳ୍ପ ରହିବା ଆବଶ୍ୟକ ଯେ ଆମର ମାତୃଭାଷା ଅସ୍ମିତାର ପରିଚାୟକ। ଆମେ ଆମ ମାତୃଭାଷାକୁ ଅଧିକ ଭାବରେ ବ୍ୟବହାର କରିବା, ମାତୃଭାଷା ପ୍ରୀତି ଆମ ଭିତରେ ଉଜାଗ୍ରତ କରି ରଖିବା।
ଏ ବଛର April 1 ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱରରୁ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର କାର୍ଯ୍ୟକ୍ଷମ ହେବା। VFS ଗ୍ଲୋବାଲ ଗ୍ରୁପ୍ର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବିନ କରକରିଆ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ବାବଦେ ସୂଚନା ଦେଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ଭୁବନେଶ୍ୱରନୁ ଇ ସେବାର ମିଲ୍ବା ଋତୁରୁ ଓଡ଼ିଶାର ଛାତ୍ରଛାତ୍ରୀ ଆଉ ବ୍ୟବସାୟୀମାନଙ୍କୁ କଲିକତାକେ ଅଲଗା ସହରକେ ଯିବାର୍କେ ନାଇଁ ପଡ଼େ। ଏତାର ସହିତ ଏ କେନ୍ଦ୍ର ସ୍ଥାପନା ହେଲେ ନୂଆ ନିଯୁକ୍ତି ସୃଷ୍ଟି ହେବା ବୋଲି ଶ୍ରୀ ପ୍ରଧାନ କହିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରନୁ ଜିଲ୍ଲା ଜରୁରୀକାଳୀନ ବିଭାଗ ତରଫୁ ଗ୍ରୀଷ୍ମ ମୁକାବିଲା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲା ଓ ବ୍ଲକ୍ ସ୍ତରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ଖରାମାସେ ଅଂଶୁଘାତ ପାନୀର ଅଭାବ ବାଗିର ସ୍ଥିତିର ମୁକାବିଲା ଲାଗି ପ୍ରଶାସନିକ ପ୍ରସ୍ତୁତି ବାବଦେ ଆଲୋଚନା କରିଛନ୍। ସୁବର୍ଣ୍ଣପୁର ରୟାଲ ପଡ଼ିଆନୁ ଚାଲିଥିବା ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଇଙ୍କଫେଷ୍ଟର ବୌଦ୍ଧିକ ମଞ୍ଚଥି ଆଜ୍ ମହାନଦୀ ଜଳ ପ୍ରଦୂଷଣ ଆଉ ଆମର ଜୀବନ ଜୀବିକା ଶୀର୍ଷକ ଗୋଟିଏ କଥାଚକ୍ର ହୋଇଯାଇଛି। ସେ ମୁଖ୍ୟ ଖବର ଫେରଗାଏ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବାକାଲି ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଧାନସଭାନୁ ଆଜଭିଲ୍ ଲାଗି ରହିଥିଲା ବିରୋଧୀଙ୍କର ହୋହାଲ୍ଲା। ରାଜ୍ୟ ଆଇବା April 1 ମୂଲ ହେବା ଭୋଟର ତାଲିକା, ସ୍ୱତନ୍ତ୍ର ସଘନ ସଂଶୋଧନ SIR ପ୍ରକ୍ରିୟା ଆଉ ବହୁଭାଷାଭିତ୍ତିକ ଶିକ୍ଷାକ୍ଷେତ୍ରଥି ଯୁବସ୍ୱର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।